आकाशवाणी संबलपुर आंचलिक खबर पढ़ुचन आशुतोष पाणिग्राही। जोहार पहला मुखिया खबर। भुवनेश्वर ठाने 6,390 जन को नियुक्ति पत्र माटले मुख्यमंत्री। सुभद्रा योजनार पहला किस्तिर 4 नंबर खेप साहस टंका आवाकल पाइबे हिताधिकारी। इथर नुआ रोपती आसुछे परीक्षा पे चर्चा कार्यक्रम भिडियो जारी कले प्रधानमंत्री। और संबलपुर 775 जन वरिष्ठ नागरिकंकु नेकरी बाहरला तीर्थयात्री ट्रेन शुभारंभ कले उपमुख्यमंत्री। एथर पूरा खबर। सरकारी चाकरी के खाली चाकरी नए भाविकरी गोटे सेवा हिसाबे नेकरी लोकंकु सेवा जोगाबार के नुआकरि नियुक्ति पाइथिबा प्रार्थीमानंकु मुख्यमंत्री मोहन चरण माझी परामर्श देइछन। भुवनेश्वर कैपिटल हाईस्कूल पड़ियाठाने हेइथिबा नियुक्ति मेलाथि आज मुख्यमंत्री भिन भिन विभागर 6,390 जनकु नियुक्ति पत्र बांटिकरि कहिछन।
आपणमाने मने रखिबा उचित जे सरकारी चाकरी केवल एक जीवन जीविकार ये केवल साधन मात्र नुह, एहा जनसेवार एक बहुत बड़ माध्यम। साधारण जनता सरकार एवं सरकारी विधि व्यवस्था रु अनेक आशाकांक्षा करिथंती। समस्ते ए सुजोगर सदुपयोग करी समाजर कल्याण पई आपण माने काम करिवे ये मोर पूर्ण विश्वास।
इथि विद्यालय और गणशिक्षा विभाग 2,767 जन आर स्वास्थ्य और परिवार कल्याण विभाग 2,753 जन बहुमुखी महिला स्वास्थ्यकर्मी नियुक्ति पत्र पाइछन। सेन्ता अर्थ विभाग 130 जन, जल संपद विभाग 57 जन आर भिन भिन विभाग नियुक्ति पाइथिबा जुआन पिला टुकेल अछन। प्रधानमंत्री नरेन्द्र मोदी एबा 10 तारीख दिनर 11 बजे परीक्षा पे चर्चा कार्यक्रम ती देशर भिन भिन अंचल 36 जन छात्र छात्री संगे सीधासलख विचार विनिमय करबे। प्रधानमंत्री ई अवसर छात्र छात्री अभिभावक आर शिक्षक मान संगे आलोचना करिकरी परीक्षार प्रस्तुति चाप नियंत्रण आर व्यक्तिगत विकास के नेकरी मार्गदर्शन देबे। इथर परीक्षा पे चर्चा कार्यक्रम गुडे नुआ रूपथी आसुछे। प्रधानमंत्री संगे भिन भिन क्षेत्र विशेषज्ञ मान भी छात्र छात्री मान मार्गदर्शन करबे। कार्यक्रम के नेकरी प्रधानमंत्री आज गुडे भिडियो जारी करिछन। इथि प्रधानमंत्री दिल्ली सुंदर नर्सरी ठाने छात्र छात्री मान संगे विचार विनिमय करुछन। इ बछर प्रधानमंत्री परीक्षा पे चर्चार 8 नंबर खेप हेबा आर इटा 8 एपिसोड थी हेबा। आलोचनार सीधा प्रसारण दूरदर्शन स्वयं स्वयंप्रभा पीएमओ यूट्यूब चैनल शिक्षा मंत्रालय आर सूचना और प्रसारण मंत्रालय सोशल मीडिया चैनल थी हेबा। वरिष्ठ नागरिक तीर्थयात्री ट्रेन आज संबलपुर ठानु ओडिशार 8 जिलार 775 जन वरिष्ठ नागरिक मानकु नेइकरी देशर भिन भिन तीर्थ जागा के जाइछे। उपमुख्यमंत्री आर पर्यटन मंत्री प्रभाती परिडा इ ट्रेन यात्रार शुभारंभ करिछन। इ अवसर उपवाचस्पति भवानी भईभिल सामिल थिले। इति संबलपुर जिला सहित बरगढ़ देवगढ़ झारसुगुड़ा सुंदरगढ़ बलांगीर सुवर्णपुर आर अनुगुल जिलार वरिष्ठ नागरिक सामिल अछन।
आज माँ समलेयीक क्षेत्र रु आम कामाख्या देवी पाख एवं दक्षिण काली मंदिर बुलवापी वरिष्ठ नागरिक मान को देखो अपना देश निज देश देवी पीठ मान को देखार वरिष्ठ नागरिक मान को आम सुजोग देछु। माननीय मुख्यमंत्री ए योजना को भुवनेश्वर रे ट्रेन आरंभ करथिले। आम पाखापाखी 8,000 व्यक्ति विशेष को विभिन्न स्थान को पठेबू।
इन जनी दिजारे जे सरकारी साहस्ती इबचर राज्यर 8,000 वरिष्ठ नागरिक 10 खेपे राज्यर भिन भिन रेल स्टेशन नु शिरडी नासिक दक्षिणेश्वरकाली कामाख्या अयोध्या आर वाराणसी बागेर भिन भिन जगह के जाउछन। भुवनेश्वर लोकसभा भवन ठाने आज संजे राज्य कैबिनेट रो गोटे गुरुत्वपूर्ण बैठक बसवा। मुख्यमंत्री मोहन चरण माझी अध्यक्षता ती बैठक न बहुत गुरुत्वपूर्ण प्रस्ताव उपर मोहर लगिपे। एवं 13 तारीख न विधानसभा बजेट अधिवेशन मूल हबारे जाऊन 2025-26 आर्थिक बर्षर बजेट सहित विधानसभा न उपस्थापन होबारे भिन भिन बिल के कैबिनेट बैठक न उपस्थापन करापड़े। भारतीय रिजर्व बैंक आरबीआई पॉलिसी रेपो रेट ती 25 कम करिकरी 6.50% नु 6.25% के धारिज करिछे। इथिलागि स्टैंडिंग डिपोजिट फैसिलिटी एसडीएफ रेट 6% रहुथबार बेले मार्जिनल स्टैंडिंग फैसिलिटी एमएसएफ रेट आर बैंक रेट 6.50% रहबा बोली आरबीआई गवर्नर संजय मालहोत्रा सूचना देछन। 2024-25 आर्थिक बछरती जीडीपी अभिवृद्धि हार 6.4% ଥିଲା ବେଲେ ଏବେ ଆର୍ଥିକ ବଛରଟି ଏଟା 6.9-6.7% ତକ୍ ରହିବ ବୋଲି ଶ୍ରୀ ମାଲହୋତ୍ରା ଆକଳନ କରିଛନ୍। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ସୁଭଦ୍ରା ଯୋଜନାର ପହିଲା କିସ୍ତିରେ 4 ଖେପ 60 ଟଙ୍କା ଏବେ କାଲି ମାଟବେ। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍, ଯାଜପୁର ଜିଲ୍ଲାନୁ ଗୋଟିଏ ସ୍ୱତନ୍ତ୍ର ଉତ୍ସବଟି ଇ ଯୋଜନାର 60 ଟଙ୍କା ବଣ୍ଟାଯିବା। ଇ କ୍ଷେପେ 18 lakh ଅଧିକା ହିତାଧିକାରୀଙ୍କର ବ୍ୟାଙ୍କ ଖାତାକେ ଟଙ୍କା ହସ୍ତାନ୍ତର କରାଯିବା ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା କହିଛନ୍। ଇନ ଜନେଇ ଦେଇପାରେ ଯେ ଇ କ୍ଷେପ ଟଙ୍କା ଦେବାର ଉତ୍ରୁ ହିତାଧିକାରୀଙ୍କର ସଂଖ୍ୟା 98 lakh ବଢ଼ବା। ଏବେ ମାସ 8 ଦିନ ସୁଭଦ୍ରା ଯୋଜନାର 2 କିସ୍ତିର ପହିଲା କ୍ଷେପ ଟଙ୍କା ଦିଆଯିବା ବୋଲି ସରକାର ଘୋଷଣା କରିଛନ୍। ଓଡ଼ିଶା ଲୋକସେବା ଆୟୋଗ ଓପିଏସ୍ସି ପରିଚାଳିତ ଓଡ଼ିଶା ସିଭିଲ୍ ସର୍ଭିସ୍ OCAS ପ୍ରିଲିମ୍ ପରୀକ୍ଷାଫଲ ଆଜି ବାହାରିଛେ। ଇଥି ମେନ୍ ପରୀକ୍ଷା ଲାଗି 4,799 ଜନ୍ ପାସ୍ କରିଛନ୍। ରାଜ୍ୟ ସରକାର ପୁରୀ ଜିଲ୍ଲାର ସତ୍ୟବାଦୀ ବନବିଦ୍ୟାଳୟ ଆର୍ ବକୁଲ ବନର ପୁନରୁଦ୍ଧାର ଲାଗି ନିଷ୍ପତ୍ତି ନେଇଛନ୍ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କହିଛନ୍। ଗତକାଲି ଭୁବନେଶ୍ୱର ଲୋକସେବା ଭବନର ଇ ବାବଦ ଗୋଟିଏ ବୈଠକଟି ଇ ନିଷ୍ପତ୍ତି ନିଆଯାଇଛି। ବୈଠକ ବାବଦେ ଆଜି ସାମାଜିକ ଗଣମାଧ୍ୟମଟି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝି କହିଛନ୍, ବକୁଲ ବନର ଐତିହ୍ୟ ଆର୍ ପରମ୍ପରା ବାବଦେ ଆଜିର ଛାତ୍ରଛାତ୍ରୀମାନଙ୍କୁ ଜନାବାର ଲାଗି ଇତାର ମୌଳିକ ଢାଞ୍ଚା ଅନୁରୂପ ବିକାଶ କରବାର ସହିତ ଆଖପାଖର ଅଞ୍ଚଳର ବିକାଶ କରବାରକେ ନିର୍ଦ୍ଦେଶ ଦିଆଯାଇଛି। ଦିବ୍ୟାଙ୍ଗମାନଙ୍କୁ ମେଡିକାଲ ଆର୍ ସବୁ ସରକାରୀ କାର୍ଯ୍ୟାଳୟକୁ ସୁବିଧାତି ପହଞ୍ଚାବା ଲାଗି ଆଜି ରାଜ୍ୟ ସୁଗମ୍ୟ ଯାତ୍ରା କାର୍ଯ୍ୟକ୍ରମ ମୁଲହିଛି। ଭୁବନେଶ୍ୱର ତୋଷାଲି ଭବନଠାରେ ଭିନ୍ନକ୍ଷମ ଆର୍ ସଶକ୍ତିକରଣ ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କାର୍ଯ୍ୟକ୍ରମର ଶୁଭାରମ୍ଭ କରିକି କହିଛନ୍, ଭୁବନେଶ୍ୱରର 3 ଜୋନ୍ ଲାଗି 3 ଦଲ ଗଠନ କରାଯାଇଛି। ଇ ଦଲମାନେ ଭିନ୍ ଭିନ୍ ସରକାରୀ କାର୍ଯ୍ୟାଳୟ ବୁଲିକରି ଦିବ୍ୟାଙ୍ଗମାନଙ୍କ ଲାଗି କରାଯାଇଥିବାର ବ୍ୟବସ୍ଥାର ଅନୁଧ୍ୟାନ କରିବେ। ସେମାନେ ରିପୋର୍ଟ ଦେବାର ଉତ୍ରୁ ଦରକାରୀ ଜାଗାନ ଦିବ୍ୟାଙ୍ଗମାନଙ୍କ ଲାଗି ସରକାରୀ କାର୍ଯ୍ୟାଳୟମାନଙ୍କେ ଭିନ୍ ଭିନ୍ ବ୍ୟବସ୍ଥା କରାଯିବା। ଫି ଜିଲ୍ଲାନ କାର୍ଯ୍ୟକ୍ରମର ତଦାରଖ ଲାଗି ଜିଲ୍ଲାପାଳମାନଙ୍କୁ ଦାୟିତ୍ୱ ଦିଆଯାଇଛି ବୋଲି ମନ୍ତ୍ରୀ ଶ୍ରୀ ଗଣ୍ଡ କହିଛନ୍। ସରକାରଙ୍କ ଡିଜିଟାଲ କୃଷି ଅଧୀନତି କୃଷକ ପଞ୍ଜୀକରଣ ପ୍ରକ୍ରିୟା ଜାରି ରହିଛି। ଚାଷୀମାନେ ଗ୍ରାମ ପଞ୍ଚାୟତ ସ୍ତରୀୟ କ୍ୟାମ୍ପ କୃଷକ ପଞ୍ଜୀକରଣ ପୋର୍ଟାଲ odfragristech.gov.in ଜରିଏ ଆର୍ ପାଖର ଜନସେବା କେନ୍ଦ୍ରନ ପଞ୍ଜୀକରଣ କରିପାରିବେ। ଅଧିକା ସୂଚନା ଲାଗି 1553333 କେବିଲ ଯୋଗାଯୋଗ କରିପାରିବେ। ଚାଷୀମାନେ ତୁର୍ତ୍ତି ପଞ୍ଜୀକରଣ କରାଇକରି ସରକାରୀ ଲାଭ ଉଠନ୍ ବୋଲି ରାଜ୍ୟ କୃଷି ବିଭାଗ ତରଫରୁ ପରାମର୍ଶ ଦିଆଯାଇଛି। ଏବେ କାଲି ପବିତ୍ର ଭୈମୀ ଏକାଦଶୀ ଇ ଉଦୟପୁରୀ ଶ୍ରୀମନ୍ଦିରଟି ଗୋଟିଏ ଖାସ ନୀତି ହେଉଥିବାରୁ ଏବେ କାଲି ରତ୍ନଭଣ୍ଡାର ମରାମତି କାମ ବନ୍ଦ ରହିବ। ହେଲେ ରବିବାରଠାରୁ ସରକାରଙ୍କର ମାର୍ଗଦର୍ଶିକା ଅନୁସାରେ ଫେରଘା ରତ୍ନଭଣ୍ଡାର ମରାମତି କାମ ମୂଲ ହେବ ବୋଲି ଶ୍ରୀମନ୍ଦିର ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି। ସରସ୍ୱତୀ ପୂଜା ଆର୍ ମହାପ୍ରଭୁଙ୍କର ବନକା ଲାଗି ନୀତି ଲାଗି ଗଲା 2 ଗଲାକାଲି ତକ୍ ରତ୍ନଭଣ୍ଡାର ମରାମତି କାମ ବନ୍ଦ ଥିଲା। ଆଜି ଫେରଘା 2 ଭୋଗ ମଣ୍ଡପ ନୀତି ଉତ୍ରୁ ମରାମତି କାମ ମୂଲ ହୋଇଥିଲା। ବୌଦ୍ଧ ପାଲଝର କୃଷି ବିଜ୍ଞାନ କେନ୍ଦ୍ରଠାରେ ଜଳବାୟୁ ପରିବର୍ତ୍ତନ ସମିତି ଉନ୍ନତ ପ୍ରଣାଳୀ ଚାଷ ବାବଦ ଗୋଟିଏ ତାଲିମ ଶିବିର ହୋଇଯାଇଛି। ଇଥି ଜଳବାୟୁ ପରିବର୍ତ୍ତନ ସମିତି ଉନ୍ନତ ଆର୍ ବୈଜ୍ଞାନିକ ପଦ୍ଧତି ଚାଷ କରବାର ଆର୍ ଧାନ ବଦଳେ ଅର୍ଥକାରୀ ଫସଲ ଚାଷ କରିକି ଅର୍ଥନୈତିକ ଅଭିବୃଦ୍ଧି ଲାଗି ଗୋଷ୍ଠୀଗତ ଭାବେ କାମ କରବାରକେ ଚାଷୀମାନଙ୍କୁ ତାଲିମ ଦିଆଯାଇଥିଲା। ନାବାର୍ଡ ସହାୟତାଥି କୃଷି ବିଜ୍ଞାନ କେନ୍ଦ୍ରର ମୁଖ୍ୟ ସଂଯୋଜକ ତପନ କୁମାର ଦାସଙ୍କର ଅଧ୍ୟକ୍ଷତାଥି ଏହି ତାଲିମ ଶିବିର ହୋଇଥିଲା। ନୂଆପଡ଼ା ଜିଲ୍ଲା ଖଡ଼ିଆଲ କେନ୍ଦ୍ରୀୟ ବିଦ୍ୟାଳୟ 10 ଛାତ୍ରଛାତ୍ରୀମାନଙ୍କୁ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି। ସମ୍ବର୍ଦ୍ଧନା ସଭାତି ଶିକ୍ଷକ ଶିକ୍ଷୟିତ୍ରୀମାନେ ମେଟ୍ରିକ୍ ପରୀକ୍ଷା ଦେବାର ସମିତି ଛାତ୍ରଛାତ୍ରୀମାନେ ଚାପମୁକ୍ତ ହୋଇକରି ପରୀକ୍ଷା ଦେବାର ସହିତ ଭଲ ନମ୍ବର ରଖବାର ଲାଗି ପରାମର୍ଶ ଦେଇଛନ୍। ବୌଦ୍ଧ ଜିଲ୍ଲାପାଳଙ୍କର ସମ୍ମିଳନୀ କକ୍ଷଠାରେ 3 ବ୍ଲକର ଯୁବାନମାନଙ୍କୁ ନିଯୁକ୍ତି ଆର୍ ଦକ୍ଷତା ପ୍ରମାଣପତ୍ର ବଣ୍ଟାଯାଇଛି। ଉପଜିଲ୍ଲାପାଳ ପ୍ରବୀଣ କୁମାର ମାଣୁଆଙ୍କର ଅଧ୍ୟକ୍ଷତାତି ହୋଇଥିବା କାର୍ଯ୍ୟକ୍ରମଟି 45 ଜଣଙ୍କୁ ପ୍ରମାଣପତ୍ର ଦିଆଯାଇଥିଲା। ନିଯୁକ୍ତିପତ୍ର ପାଇଥିବା ଯୁଆନ ପିଲାଟୁକେଲମାନେ କେନ୍ତାକରି ଭଲ କାମ କରିବେ, ଆତ୍ମନିର୍ଭର ହେବେ ଆର୍ ନୂଆ ପିଲାମାନଙ୍କୁ ତାଲିମ ଦେଇପାରିବେ ସେ ବାବଦେ ଉପଜିଲ୍ଲାପାଳ ବୁଝାଇଥିଲେ। କଟକ ବାରବାଟୀ ଷ୍ଟାଡିୟମଠାରେ ଏବେ ରବିବାର ଦିନ ହେବାରକେ ଥିବା ଭାରତ ଇଂଲଣ୍ଡ ଦିନିକିଆ କ୍ରିକେଟ୍ ମ୍ୟାଚ୍ ଲାଗି ଆଜି 2 ଦଲ ଓଡ଼ିଶା ପହଞ୍ଚିବେ। ଆଉ କିଛି ସମୟ ଉତ୍ରୁ 2 ଦଲ ଭୁବନେଶ୍ୱର ବିମାନ ବନ୍ଦରନ ପହଞ୍ଚିକରି ମେଫେୟାର ହୋଟେଲକେ ଯିବେ। ଏବେ କାଲି ବାରବାଟୀ ଷ୍ଟାଡିୟମଠାରେ 2 ଦଲ ଅଭ୍ୟାସ ମ୍ୟାଚ୍ ଖେଳିବେ ବୋଲି ଓଡ଼ିଶା କ୍ରିକେଟ୍ ସଂଘ ତରଫରୁ ସୂଚନା ଦିଆଯାଇଛି। ରାଜା ଏବେ 2-4 ଭିତରେ ଦିନର ସବୁନୁ କମ୍ ତାପମାତ୍ରା 4 ତକ କମିପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଅନୁମାନ କରିଛି। ଇତର ସହିତ ରାଜ୍ୟର 4 ଜିଲ୍ଲାର ବହଲିଆ କୁହୁଡ଼ି ଦେଖାଯିବ ବୋଲି ସତର୍କ ସୂଚନା ଜାରି କରାଯାଇଛି। ଶେଷ ମୁଖ୍ୟ ଖବର ଫେରଗା। ଭୁବନେଶ୍ୱରଠାରେ 6,390 ଜଣଙ୍କୁ ନିଯୁକ୍ତି ପତ୍ର ବାଣ୍ଟିଲେ ମୁଖ୍ୟମନ୍ତ୍ରୀ। ସୁଭଦ୍ରା ଯୋଜନାର ପହିଲା କିସ୍ତିର 4 ନମ୍ବର କ୍ଷେପ 1000 ଟଙ୍କା ଆଗାମୀକାଲି ପାଇବେ ହିତାଧିକାରୀ। ଏଥିରେ ନୂଆ ରୂପଟି ଆସୁଛି ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମ। ଭିଡ଼ିଓ ଜାରି କଲେ ପ୍ରଧାନମନ୍ତ୍ରୀ ଆଉ ସମ୍ବଲପୁରରୁ 775 ଜଣ ବରିଷ୍ଠ ନାଗରିକଙ୍କୁ ନେଇକରି ବାହାରିଲା ତୀର୍ଥଯାତ୍ରୀ ଟ୍ରେନ୍, ଶୁଭାରମ୍ଭ କଲେ ଉପମୁଖ୍ୟମନ୍ତ୍ରୀ। ଆଜି ଆଞ୍ଚଳିକ ଖବରିନ ଶେଷ ହେଲା। ଜୁହାର।